आकाशवाणी संवाद पढ़ुछंती निया साहू मुख्य संवाद चलित लोकसभा निर्वाचन में 642 नियुत भोटर अंशग्रहण करने एक विश्व रिकॉर्ड कहिले मुख्य निर्वाचन कमिशनर राजीव कुमार अष्टादश लोकसभा निर्वाचन भोट गणति आसंताकाली प्रधानमंत्री नरेन्द्र मोदी कहते भारत प्रशासनिक ढांचा विश्वर अनेक देश पलटि उदाहरण मध्यप्रदेश राजस्थान राजगढ़ सीमार एक सड़क दुर्घटन 13 जन मृत्यु राष्ट्रपति उपराष्ट्रपति गभीर शोक प्रकाश एवं आईसीसी टी20 विश्वकप क्रिकेट प्रतियोगितार आज मैच नामीबिया ओमान परास्त मुख्य निर्वाचन कमिशनर राजीव कुमार कहते चलित लोकसभा निर्वाचन में 642 नियुत भोटर अंशग्रहण करने एक विश्व रिकॉर्ड नूआदिल्ली गणमाध्यम सह आलोचना बेले श्री कुमार कहते आमेरिका ब्रिटेन फ्रांस जर्मनी इटाली जापान और कानाडा भली समस्त G7 देशर भोटर संख्या तुलन में देढ़ गुण चलित लोकसभा निर्वाचन में 312 नियुत महिला भोटर अंशग्रहण करने विश्व सर्वाधिक 2019 साधारण निर्वाचन में 540 बूथ में पुनः मतदान होता बेले चलित थर मात्र 39 बूथ में पुनः मतदान अन्य एक सफलता बोली से वर्णना कर अष्टादश लोकसभा निर्वाचन भोट गणति आसंताकाली अनुष्ठित आंध्रप्रदेश ओडिशा विधानसभा निर्वाचन एवं अन्य केतेक राज्यर उपनिर्वाचन भोट गणति एक संगे सकाळ 8:00 गणति आरंभ हो निर्वाचन आयोग कहते गणतिर धारा एवं फलाफल आयोग वेबसाइट प्रकाशित भोटर हेल्पलाइन आप्रे उपलब्ध हो आयोग सूचना गणति व्यवस्था भोट गणति प्रक्रिया ईवीएम और वीवीपैट संरक्षण पर व्यापक व्यवस्था ग्रहण करपर्कित समस्त तथ्य वेबसाइट उपलब्ध अच्छी आयोग पक्ष ओडिशार समस्त 21 लोकसभा और 147 विधानसभा आसन पर आसंताकालीर भोट गणति समस्त प्रस्तुति शेष निर्वाचन अधिकारी 168 गणति केन्द्र स्थापन त्रिस्तरीय सुरक्षा व्यवस्था मध्य 69 स्ट्रंग रूम ईवीएम और वीवीपैट मशीन को सुरक्षित कर रखी 25 कंपनी केन्द्रीय सशस्त्र पुलिस बाहिनी और राज्य पुलिस विभाग पक्ष अहोरात्र पेट्रोलिंग व्यवस्था कर निर्वाचन परवर्ती आईन श्रृंखला बजाय रखा आयोग गुरुत्वारोप कर 70 अधिक केन्द्रीय सशस्त्र बाहिनी राज्य में मुतयन करने निष्पत्ति आसंताकाली लोकसभा निर्वाचन भोट गणति केन्द्रमंत्री धर्मेन्द्र प्रधान बीजेपी राष्ट्रीय उपाध्यक्ष वैजयंत पंडा वरिष्ठ बीजेपी नेता तथा पूर्वतन केन्द्रमंत्री जुएल ओराम प्रताप चंद्र षडंगी संबित पात्र अपराजिता षडंगी प्रमुख राजनैतिक भविष्य निर्धारित अन्यमाने कांग्रेस पूर्वतन केन्द्रमंत्री श्रीकांत कुमार जेना बीजेडी सभ्य संगठन संपादक प्रणव प्रकाश दास वरिष्ठ बीजेडी नेता प्रसन्न आचार्य प्रफुल्ल मल्लिक कांग्रेस निरंजन पटनायक जयदेव जेना शरद पटनायक और विजय कुमार पटनायक भाग्य जमापड़ बीजेडी सभापति तथा मुख्यमंत्री नवीन पटनायक क्रमगत षष्ठ थर पर राज्य मुखिया भाव मंग धरवे अन्य कहा हाथ को जीव कालीर गणति पर स्पष्ट हो राजनैतिक विशेषज्ञ मतपोषण कर पश्चिमबंग बारासात और मथुरापुर संसदीय क्षेत्र दुईट मतदान केन्द्र में आज पुनः भोट ग्रहण चली संध्या 6:00 पर्यंत मतदान चलो यह दुईट बूथ है बारासात संसदीय क्षेत्र अधीनस्थ 61 नंबर कदम बगाची सर्दारपड़ार एफपी स्कूल एक बूथ एवं मथुरापुर संसदीय क्षेत्र 26 नंबर आदर महल श्री चैतन्य विद्यापीठ एफपी स्कूल अन्य एक बूथ गत शनिवार दिन यह दुई संसदीय क्षेत्र पर भोट ग्रहण सविशेष संवाद अनु 26 नंबर बूथ में 21.37% मतदाता एवं 61 नंबर बूथ में 31.26% मतदाता से मताधिकार सब्यस्त कर संवाद आकाशवाणी। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ପ୍ରଶାସନିକ ଢାଞ୍ଚା ବିଶ୍ୱର ଅନେକ ଦେଶ ପାଇଁ ଉଦାହରଣ ପାଲଟିଛି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମାଧ୍ୟମରେ ନିଜର ମତ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସୁଶାସନ ଆକାଂକ୍ଷୀ ଜିଲ୍ଲା ଆକାଂକ୍ଷା ଭଳି ବିଭିନ୍ନ ପଦକ୍ଷେପ ବିଶ୍ୱସ୍ତରରେ ଆଲୋଚନା ହେଉଛି। ମାତ୍ର 10 ବର୍ଷ ମଧ୍ୟରେ 25 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିବା ଏକ ଅଭୂତପୂର୍ବ ସଫଳତା ବୋଲି ସେ ବର୍ଷ୍ଣନା କରିଛନ୍ତି। ତୃଣମୂଳ ସ୍ତରରେ ଥିବା ବ୍ୟକ୍ତିଙ୍କ ପାଖରେ ପ୍ରଶାସନର ସୁଫଳ ପହଞ୍ଚବା ଏକ ସବୁଠାରୁ ବଡ଼ ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। G20ର ସଫଳତା ପରଠାରୁ ସମଗ୍ର ବିଶ୍ୱ ଭାରତ ପାଇଁ ଏକ ବଡ଼ ଦାୟିତ୍ୱ ସମ୍ପର୍କରେ ବିଚାର କରୁଛି ବୋଲି ସେ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତକୁ ଏକ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ଦାବିଦାର ଭାବେ ସ୍ୱୀକୃତି ପ୍ରଦାନ କରାଯାଉଛି। ଭାରତର ଉଦ୍ୟମରେ ଆଫ୍ରିକୀୟ ସଂଘ G20 ଗୋଷ୍ଠୀର ଏକ ଅଂଶ ପାଲଟିଛି। ସେହି ଦେଶଗୁଡ଼ିକର ଉନ୍ନତି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି। କନ୍ୟାକୁମାରୀରୁ ତିନିଦିନିଆ ଆଧ୍ୟାତ୍ମିକ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି କନ୍ୟାକୁମାରୀର ଏହି ଭୂମି ଏକତାର ଏକ ଅବିସ୍କରଣୀୟ ବାର୍ତ୍ତା ପ୍ରଦାନ କରିଥାଏ। ଗତ ଶନିବାର ଦିନ କନ୍ୟାକୁମାରୀରୁ ଦିଲ୍ଲୀ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ଏକ ଚିଠି ମାଧ୍ୟମରେ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି। ମଧ୍ୟପ୍ରଦେଶର ରାଜସ୍ଥାନ ରାଜଗଡ଼ ସୀମାରେ ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 15 ଜଣ ଆହତ ହୋଇଛନ୍ତି। ରାଜଗଡ଼ ଜିଲ୍ଲାପାଳ ହର୍ଷ ଦୀକ୍ଷିତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ରାଜସ୍ଥାନର କିଛି ଲୋକ ଟ୍ରାକ୍ଟର ଯୋଗେ ମଧ୍ୟପ୍ରଦେଶକୁ ଯାତ୍ରା କରୁଥିଲେ। ରାଜସ୍ଥାନ ରାଜଗଡ଼ ସୀମା ଅଞ୍ଚଳ ଦେଇ ଯାଉଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ 2 ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଏହି ଦୁର୍ଘଟଣା ନେଇ ରାଜସ୍ଥାନ ସରକାରଙ୍କ ସହ ସେ ବିଚାର ବିମର୍ଶ କରୁଛନ୍ତି। ରାଜଗଡ଼ର ଜିଲ୍ଲା ହସ୍କିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି, ତେବେ ଗୁରୁତର ଆହତଙ୍କୁ ଭୋପାଳକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣା ନେଇ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କର ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅନୁରୂପ ବାର୍ତ୍ତା ଦେଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନିହାନା ଅଞ୍ଚଳରେ ଆଜି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ପୁଲିସ୍, ସେନା ଏବଂ ସିଆର୍ପିଏଫ୍ର ମିଳିତ ଟିମ୍ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏହାର ଜବାବରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା ହୋଇଥିଲା। ମିଳିଥିବା ସବିଶେଷ ଖବର ଅନୁଯାୟୀ ସେହି ଅଞ୍ଚଳରେ ଗୁଳି ବିନିମୟ ଏବେ ମଧ୍ୟ ଜାରି ରହିଛି। କ୍ଲାଉଡିଆ ସିମ୍ବମ୍ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଦେଶର ନ୍ୟାସନାଲ୍ ଇଲେକ୍ଟୋରାଲ୍ ଇନ୍ଷ୍ଟିଚ୍ୟୁଟ୍ କହିଛି ଶାସକ ମୋରେନା ଦଳର ପ୍ରାର୍ଥୀ କ୍ଲାଉଡିଆ ସିମ୍ବମ୍ ଏହି ନିର୍ବାଚନରେ 58.3%-60.7% ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଞ୍ଜରଭେଟିଭ୍ ଦଳଗୁଡ଼ିକର ମିଳିତ ପ୍ରାର୍ଥୀ ଜୋଚିଟଲ୍ ଗାଲ୍ଭେଜ୍ଙ୍କୁ ପରାସ୍ତ କରିଛନ୍ତି। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ନାମିବିଆ ଓମାନ୍କୁ ହରାଇ ଦେଇଛି। ବାବ୍ରାଡସ୍ରେ କେନ୍ସିଂଷ୍ଟନ୍ ଓଭାଲ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ନାମିବିଆ ଓମାନ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଓମାନ୍ 19 ଓଭର 4ଟି ବଲ୍ ଖେଳି ସମସ୍ତ ୱିକେଟ୍ ବିନିମୟରେ 109 ରନ୍ ସଂଗ୍ରହ କରିଥିଲା। 110 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନାମିବିଆ ମଧ୍ୟ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 109 ରନ୍ ହିଁ କରିବାକୁ ସକ୍ଷମ ହୋଇଥିଲା, ଫଳରେ ସୁପର ଓଭର ପାଇଁ ନିଷ୍ପଭି ନିଆଯାଇଥିଲା। ଏଥିରେ ନାମିବିଆ 11 ରନ୍ ବ୍ୟବଧାନରେ ଓମାନ୍କୁ ପରାସ୍ତ କରିଥିଲା। ଚଳିତ ଲୋକସଭା ନିର୍ବାଚନରେ 642 ମିଳିତ ଭୋଟର ଅଂଶଗ୍ରହଣ କରିବା ଏକ ବିଶ୍ୱ ରେକର୍ଡ କହିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। 18 ଲୋକସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ପ୍ରଶାସନିକ ଢାଞ୍ଚା ବିଶ୍ୱର ଅନେକ ଦେଶ ପାଇଁ ପାଲଟିଛି ଉଦାହରଣ। ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ନାମିବିଆଠାରୁ ଓମାନ୍ ପରାସ୍ତ। ଶେଷ ହେଲା।